ओम नमो भगवती वासुदेवाय ओम नमो भगवती वासुदेवाय ओम नमो भगवती वासुदेवाय श्रीमद्भागवत सप्तम स्कंद दशमाध्याय श्लोक दश ॐ नमो भगवते तुभ्यं पुरुषाय महात्मने हरये अद्भुतसिंहाय ब्रह्मणे परमात्मने नमो भगवते तुभ्यं पुरुषाय महात्मने हरये अद्भुतसिंहाय ब्रह्मणे परमात्मने ओ माय लॉर्ड फुल ऑफ सिक्स पुलेंसेस ओ सुप्रीम पर्सन O Supreme Soul, killer of all miseries, O Supreme Person in the form of a wonderful lion and man, let me offer my respectful obeisances unto you. Prahlad Maharaj, Bhagavan Nrsingha Devanku Pranam Janai Kauchandi. He Bhagavan, Shri Surya Purna Bhagavan, He Param Purusha, He Paramatma, He Hari. भक्तंकर दुखहरणकारी आपणकर अद्भुत नृसिंह रूप को मु प्रणाम जनाऊ श्लोक अर्थ तत्पर पाई श्लोक इन द प्रीवियस वर्स प्रहलाद महाराज हैज एक्सप्लेन्ड दैट ए डिवोटी कैन अचीव द प्लेटफॉर्म ऑफ भगवत्व भगवत्व बीइंग एज गुड एज द सुप्रीम पर्सन But this doesn't mean that the devotee loses his position as a servant. Purva shlokai, Prahlad Maharaj kai chanti. Eka bhakta bhagavatya stara laap kari parive. Bhagavan kubhali hai parive. Yaar artha nuhe, je bhakta tankar jo sevako, भगवान का सेवक नित्य दास ये स्थिति की से हरी देवे तान में ए प्योर सर्वेंट ऑफ द लॉर्ड ऑल्दो एज अपुलेंट एज द लॉर्ड स्टिल मीन्ट टू ऑफर रिस्पेक्टफुल ओबेसेंसेस टू द लॉर्ड इन सर्विस भगवान के शुद्ध सेवक व भक्त से भगवत तुल्य ऐश्वर्यशाली हेले सुद्धा से भगवान को बराबर प्रणाम जनाती Prahlad Maharaj was engaged in pacifying the Lord and therefore he didn't consider himself equal to the Lord. Prahlad Maharaj, Bhagavan Nrsingadev ko shanta karibare nijukta thile, tenu se nijaku Bhagavan sange saman boli kebe mane karinathile. He defined his position as a servant and offered respectful obeisances unto the Lord. से निजर स्थिति दास भृत्य एक कथा से जनई प्रकाश एवं भगवान को प्रीतिपूर्ण भक्तिपूर्ण प्रणाम जनाऊला श्लोक उपरे दिया जाइथिबा हमर परमाराध्य गुरुदेव श्री श्रीमदेव शिव वेदांत स्वामी कौपाजी महाराज भाष्य ओं नमो भगवते तुभ्यं पुरुषाय महात्मने हरये अद्भुत सिंहाय ब्रह्मणे परमात्मने चरणारविंदम साक्षात हरि से गुरुदेव भक्त भगवान को अति प्रिय भक्त होती गुरुदेव भागवत तुलसी गंगाय भक्त जनी चतुर्धा विग्रह कृष्ण चारि शनि कथा भक्त ही भगवान का प्रकाश विग्रह भागवत गंगाय तुलसी गंगाय भागवत तुलसी गंगाय भक्त जमी चतुर्धा विग्रह कृष्ण चाय कृष्ण का चारटी प्रकाश तन्मात्र भक्त नहीं भागवत गंगा तुलसी भक्त से साक्षात धरित्रेन समस्त शास्त्रे उत्तस्तथा भाव्यत एव सदभी किंतु प्रभुर्ज्य प्रिय तस्य वंदी गुरुश्री चरणारविंदम से चरणार गुरु चरणारविंद वंदना ଯିଏକି ସାକ୍ଷାତ ହରି, ସାକ୍ଷାତ ହରି ହରି ଯେଉଁ ସ୍ଥିତିରେ ଯେଉଁ ସ୍ତରରେ ଯେମିତି ଅଛନ୍ତି ସେ ତଦ୍ରୁଭାବ ଅଛନ୍ତି, ତେଣୁ ସାକ୍ଷାତ ହରି ସେ ଭଗବାନ। ପ୍ରଭୁର୍ଯ୍ୟ ପ୍ରିୟ ଏବ ତସ୍ୟ, ସେ ଯେ ସାକ୍ଷାତ ହରି ଭଗତୁଲ୍ୟ ଏହା ଉତ୍ତସ୍ତଥା ଭାବ୍ୟତ ଏବ ସଧି। ସାକ୍ଷାତ ହରିତେନ ସମସ୍ତ ଶାସ୍ତ୍ରୀ, ସବୁ ଶାସ୍ତ୍ରରେ କୁହାଯାଏ ଏ ଶାସ୍ତ୍ର ସିଦ୍ଧାନ୍ତ, ମନଗଢ଼ା କଥା ନୁହେଁ ଏଇଟା ନା କ। କିନ୍ତୁ ପ୍ରଭୁର୍ଯ୍ୟ ପ୍ରିୟ ଏବ ତସ୍ୟ ବନ୍ଦୀ ଗୁରୁ ଶ୍ରୀ ଚରଣ ଆରବିନ୍ଦ, କିନ୍ତୁ ପ୍ରଭୁଙ୍କର ସେ ଭଗବାନଙ୍କର ଅତି ପ୍ରିୟ, ଭେରି ଡିୟର, ଅତି ପ୍ରିୟ ଅନ୍ତରଙ୍ଗ ନିକୁଞ୍ଜ ଇଣୁ ରତି କିଳି ସିଦ୍ଧି ଯା ଯା ଲିଭିର ଯୁକ୍ତି ରପେକ୍ଷିଣିଆ ପୁତ୍ରାଦି ଦାକ୍ଷା ଦତି ବଲ୍ଲଭସ୍ୟ ବନ୍ଦୀ ଗୁରୁ ଶ୍ରୀ ଚରଣ ଆରବିନ୍ଦ। ଏ ଗୁରୁ ବାପା ସେ କି ପ୍ରକାର ପ୍ରିୟ ନା ନିକୁଞ୍ଜ ଇଣ ରତି କିଳି ସିଦ୍ଧି ଏ ପ୍ରକାର ପ୍ରିୟ ସେ ଯେ କି କୁଞ୍ଜରେ ବୃନ୍ଦାବନର ନିକୁଞ୍ଜରେ ରାଧା ଓ କୃଷ୍ଣଙ୍କୁ ମିଳନ କରିବାରେ ବଡ଼ ଦକ୍ଷ, ସେପରି ପ୍ରିୟ ନହେଲେ ରାଧା କୃଷ୍ଣଙ୍କୁ ମିଳନ କରିବ କିଏ? କୃଷ୍ଣଙ୍କ ପାଖକୁ ଯାଇ ରାଧାଙ୍କର କଥା କହିବା, ରାଧାଙ୍କ ପାଖକୁ ଯାଇ କୃଷ୍ଣଙ୍କର କଥା କହିବା, ତାଙ୍କ କଥାକୁ ବିଶ୍ୱାସ କରିବେ, ପ୍ରିୟ ବ୍ୟକ୍ତି ନହେଲେ କିଏ କରିପାରିବ? ସେଇ ତ କଥାଟା ନିକୁଞ୍ଜ ଇଣୁ ରତି କିଳି ସିଦ୍ଧି ଏ କଥା ଏ ପ୍ରକାର ପ୍ରିୟ ଏପରି ଅନ୍ତର ପାଖ ଲୋକ ସେ ତାଙ୍କ ନା କ ପାଖ ଲୋକ ଅତି ଆପଣାର ଅତି ବିଶ୍ୱସ୍ତ ଅନ୍ତରଙ୍ଗ ଲୋକ ସେଇ ସ୍ଥିତିରେ ସାକ୍ଷାତ ଧରି ପ୍ରିୟ ସମସ୍ତ ଶାସ୍ତ୍ରୀ ସେ ସାକ୍ଷାତ ଧରି ତା ମାନେ ନୁହେଁ, ଏଠି ସେ କଥା କୁହାଯାଉଛି ତା ମାନେ ନୁହେଁ ଯେ ସେ ଭଗବାନ ହେଇଗଲେ ବିଶ୍ୱବିଗ୍ରହ ହେଇଗଲେ, ସେ ଆଶ୍ରବିଗ୍ରହ ସେ ଭଗବାନଙ୍କ ସେବକ, ଅତି ପ୍ରିୟ ସେବକ, ଅନ୍ତରଙ୍ଗ ସେବକ ସେ ସ୍ଥିତି ତାଙ୍କ। ସେଥିପାଇଁ ଦୁଇ ପ୍ରକାର ଭଗବାନ ଆମର, ବିଶ୍ୱବିଗ୍ରହ ଭଗବାନ, ଆଶ୍ରବିଗ୍ରହ ଭଗବାନ, ଠିକ କଥା, ସେବ୍ୟ ଭଗବାନ, ସେବକ ଭଗବାନ ମାନେ, ତେଣୁ ସେ ଗୁରୁଦେବ ସୁଭକ୍ତ ସେବକ ଭଗବାନ। ସେଥିପାଇଁ କୁହାହେଲା ଭାଗବତ ତୁଳସୀ ଗଙ୍ଗାୟ ଭକ୍ତ ଜନି ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ବିଚାରି, ଭକ୍ତ ହି ଭଗବାନଙ୍କର ପ୍ରକାଶ। ଆଚାର୍ଯ୍ୟମାନ ବି ଜାଣିନି ନା ମନ୍ୟତ କରିଛି ନା ମତେ ବୁଦ୍ଧ ସୁହେତ ସର୍ବଦେବମୟ ଗୁରୁ, ଏ କଥା କୁହାହେଲା ସ୍ୱୟଂ ଭଗବାନଙ୍କର କଥା ସର୍ବଦୟମୟ ଗୁରୁ। ଆଚାର୍ଯ୍ୟ ମଙ୍ଗ ବି ଜାହାନିୟମ ସେ ଯେ ଆଚାର୍ଯ୍ୟ ମୋ ପ୍ରକାଶ ବିଗ୍ରହ ସାଧାରଣ ମର୍ତ୍ତ୍ୟ ବୁଦ୍ଧି ମାନବ ବୁଦ୍ଧି ତାଙ୍କଠାରେ କରିବ ନା, ସର୍ବଦୈବମୟ ଗୁରୁ। ତେଣୁ ସେ ଯେ ଗୁରୁଦେବ, ସେ ଯେ ସୁଦ ଭକ୍ତ ଭଗବାନଙ୍କର ପ୍ରିୟ ଅନ୍ତରଙ୍ଗ ଭକ୍ତ, ସେ ସେଇ ସ୍ଥିତିରେ ଥାନ୍ତି, ଭଗବାନ ଯେଉଁ ସ୍ଥିତିରେ ସେ ସେଇ ସ୍ଥିତିରେ ଥାନ୍ତି। ଆଉ ଭଗବାନଙ୍କ ପରି ସେ ମଧ୍ୟ ଐଶ୍ୱର୍ଯ୍ୟଶାଳୀ, କାଳି ଶ୍ଳୋକରେ କୁହାଯାଉଥିଲା ପ୍ରହ୍ଲାଦ ମହାରାଜ କହିଲେ ଯେ ସମ୍ପୂର୍ଣ୍ଣ ରୂପେ ଭୌତିକ କାମନା ବାସନା ମନରୁ ଦୂର କରିପାରିବେ ଟିକେ ସୁଧା ରହିବ ନା, ସେ ମଧ୍ୟ ଐଶ୍ୱର୍ଯ୍ୟ, ସେ ଐଶ୍ୱର୍ଯ୍ୟଶାଳୀ ହେବେ, ଭଗବାନଙ୍କ ତୁଲ୍ୟ ଐଶ୍ୱର୍ଯ୍ୟଶାଳୀ ହେବେ ନିଶ୍ଚିତ ଭାବେ। କାରଣ ଐଶ୍ୱର୍ଯ୍ୟ ପାଇବେ ତ ଭଗବାନଙ୍କ ସେବା ନ ପାଇବେ, ନିଜର ଭୋଗରେ ଲଗେଇବାର କୌଣସି କାମନା ବିଳାସ ତାଙ୍କର ନଥାଏ ବା ସେ ଲଗେଇବେ ନା, ସେଥିପାଇଁ ଐଶ୍ୱର୍ଯ୍ୟ ଆସି ତାଙ୍କର ଗୋଡ଼ ପାଖରେ ଗୁଡ଼ଗୁଡ଼ାଏ ନା ନାହିଁ, ତେଣୁ ଭଗବାନ ପରି ଐଶ୍ୱର୍ଯ୍ୟଶାଳୀ ହେଉଛନ୍ତି ସେ, ଏ ହେଲା ଆମର ତତ୍ତ୍ୱ। ଯଦିଓ ସେ ସେବକ ଭଗବାନ, ସେ ସଦା ସେବକ, ସେ ସେବ୍ୟ ନୁହନ୍ତି, ଅଦ୍ୱୈତ ତତ୍ତ୍ୱ ସେବ୍ୟ ଭଗବାନ କୃଷ୍ଣ ସେ ହେଉଛନ୍ତି ଅଦ୍ୱୈତ ତତ୍ତ୍ୱ, ଏକମେବ ଦ୍ୱିତୀୟ ନାସ୍ତି, ଆବ୍ସଲ୍ୟୁଟ୍ ଟ୍ରୁଥ୍ ଯାହାକି ଇଂରେଜୀରେ କୁହାଯାଉଛି, ସେ ହେଉଛନ୍ତି ଅଦ୍ୱୟ, ସେ ଏକ ଦୁଇ ନୁହନ୍ତି, କିନ୍ତୁ ସେବକ ଭଗବାନ ଅନେକ, ଦିବ୍ୟ ଭଗବାନ ଜାଣି, କିନ୍ତୁ ସେବକ ଭଗବାନ ଅନେକ ନା ନା, ଏ ବଡ଼ ତତ୍ଵ ଆମର। ସେଥିପାଇଁ ପ୍ରହ୍ଲାଦ ମହାରାଜ ଏଠି ଭଗବାନଙ୍କୁ ପ୍ରଣାମ ଜଣାଉଛନ୍ତି ଏବଂ ତାଙ୍କର ସର୍ଭେଣ୍ଟ, ତାଙ୍କର ସେବକ ଏଇ ଭାବରେ କଥା କହୁଛନ୍ତି। ସେ ଯେ ଭଗବାନ ହେଇଗଲେ ତା ନୁହେଁ, କିନ୍ତୁ ମାବାଦ ସିଦ୍ଧାନ୍ତ, ମାବାଦ ଦର୍ଶନରେ ସେମାନେ ସେ ଗୁରୁଙ୍କୁ ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତାଙ୍କୁ ସାକ୍ଷାତ ପରମ ବ୍ରହ୍ମ ବୋଲି କହୁଛନ୍ତି। ଏଠି ପ୍ରହ୍ଲାଦ ମହାରାଜ କହୁଛନ୍ତି ଆପଣ ପରମ ବ୍ରହ୍ମ, ଆପଣ ପରମ ପୁରୁଷ, ଆପଣଙ୍କୁ ପରମ ବ୍ରହ୍ମ କୃଷ୍ଣ, ଆଉ କିଏ ପରମ ବ୍ରହ୍ମ ନୁହନ୍ତି। ଗୁରୁ କଦା ଏ ପରମ ବ୍ରହ୍ମ ହେଇପାରିବେ ନା, ଏ ମାୟାବାଦୀ ସିଦ୍ଧାନ୍ତ, ସେଥିପାଇଁ ବୈଷ୍ଣବ ସିଦ୍ଧାନ୍ତ ଇଏ ନାହିଁ। ବୁଝିପାରିଲ, ଏ ବୈଷ୍ଣବ ସିଦ୍ଧାନ୍ତ, ସେଥିପାଇଁ ଆମର ତୃତୀୟ ନାମ ଅପରାଧ ଅଛି ଗୁରୁଦେବଙ୍କ ଅବଜ୍ଞା ନାହିଁ, ଅକ୍ଷମଣୀୟ ଏ ଅପରାଧର କ୍ଷମା ନାହିଁ, ଅନ୍ୟ ଅପରାଧର କ୍ଷମା ହେଇପାରେ, ଏ ଅପରାଧର କ୍ଷମା ନାହିଁ। ନାମ ତତ୍ତ୍ୱବିତ୍ ଶ୍ରୀ ଗୁରୁଦେବଙ୍କ ପ୍ରତି ପ୍ରାକୃତ ବୁଦ୍ଧି ମନୁଷ୍ୟ ବୁଦ୍ଧି କରିବା, ଏ ହେଉଛି ଅସୂୟାର ସନ୍ତାନ ସନ୍ତତି, ଏ ହେଉଛି ମହାନ ଅପରାଧ, ଗୃହୀତ ଅପରାଧ। କିନ୍ତୁ ବୁଦ୍ଧଜୀ ଏକଥା ଶୁଣିଲେ କହିଲେ ସୁଦ୍ଧା ତାର ସେୟା ହେଇଯାଉଛି ନାହିଁ, ଗୁରୁଦେବଙ୍କର ଶାସନ ଆନୁଗତ୍ୟ ପରିତ୍ୟାଗ କରି ତାଙ୍କ ସେବାରୁ ଦୂରରେ ରହିବା କିମ୍ବା ସ୍ୱକପୋଳ କଳ୍ପନା ବଳରେ ତାଙ୍କର ସେବାର ଅଭିନୟ କରି ଲକ୍ଷ ଲକ୍ଷ ବାର ନାମାକ୍ଷର ଉଚ୍ଚାରଣ କଲେ ସୁଦ୍ଧା ତାହା ଗୁରୁ ଅବଜ୍ଞା ଅପରାଧ ହେବ। ବୁଝିଲ ସ୍ୱୟଂ ଦାସ, ଆଜ୍ଞା ନିଜିବା ନାଠି ରହିକି ସେବା କରିବା କ'ଣ ଏଇଟା ନେଇଯାଏ ନା, ପାଠ ଅଛି ଆମ ସ୍ୱକପାଳ କଳ୍ପନା ବଳରେ ତାଙ୍କର ସେବାର ଅଭିନୟ କରି ଲକ୍ଷ ଲକ୍ଷ ବାହାର ନାମାକ୍ଷର ଉଚ୍ଚାରଣ କଲେ ସୁଦ୍ଧା ତା ଗୁରୁ ଅବଜ୍ଞା ଅପରାଧ ହବ। ବୁଝିପାରୁଛ, ଇ ଅଛି ପାଠ ଆମର। ଏ ପ୍ରଶ୍ନ ଉଠେ, ଗୁରୁଦେବ କଣ ମନୁଷ୍ୟ ନୁହନ୍ତି, ତାଙ୍କର କଣ ଜନ୍ମ ମୃତ୍ୟୁ କ୍ଷୁଧା ତୃଷା ନାହିଁ? ଯଦି ସେସବୁ ଅଛି ତାହେଲେ କିପରି ତାଙ୍କୁ ଆମେ ଅତିମର୍ତ୍ତ୍ୟ ବୋଲି କହିବା? ନାଇଁ, ଏଇ ପ୍ରଶ୍ନ ଉଠେ। କିନ୍ତୁ ଏ ତତ୍ତ୍ୱଗତ ବିଚାର, ଏ ଆପାତ ବିଚାର ତ ନୁହେଁ, ମୁଁ ଦ୍ରଷ୍ଟା, ମୁଁ ଯାହା ଦେଖୁଛି ତାହା ହିଁ ଠିକ, ମୁଁ ଦେଖୁଛି ଏଇଟା ସାଧାରଣ ମଣିଷ ଆଜ୍ଞା, ତାଙ୍କର ଜନ୍ମ ଅଛି, ମୃତ୍ୟୁ ଅଛି, କ୍ଷୁଧା ଅଛି, ତୃଷା ଅଛି, ରୋଗ ଅଛି, ଶୋକ ଅଛି, ଏସବୁ ତ ଅଛି ନା, ଆମେ ଦେଖୁଛୁ ନା, ତାହେଲେ ଅତି ମର୍ତ୍ତ୍ୟ କିପରି ନାହିଁ? ତେଣୁ ଉତ୍ତରରେ କୁହାଯାଉଛି, ମୁଁ ଦ୍ରଷ୍ଟା, ମୁଁ ଯାହା ଦେଖୁଛି ତା ଠିକ, ଏ ବୁଦ୍ଧିରେ ଦର୍ଶନ କଲେ ଭ୍ରାନ୍ତ ଦର୍ଶନ ହଏ। ବୁଝିପାରୁଛ, ମୁଁ ଦେଖୁଛି ପରା ଏ କଥାଟା, ଏ ତ ବଦ୍ଧଜୀବ, ତୁମର ଚାରିଟା ଦୋଷ ଅଛି ନା, ଦୋଷ ଚତୁଷ୍ଟ ଅଛି ନା, ତୁମେ ଯାହା ଦେଖୁଛ ସେଟା ଠିକ ଦେଖୁଛ କି? ତୁମ ଦର୍ଶନରେ ଦୋଷ ଅଛି, ବୁଝିପାରିଲ? ତେଣୁ ଏଇ ବୁଦ୍ଧିରେ ଯେ ଦର୍ଶନ କରେ ତା ଭ୍ରାନ୍ତ ଦର୍ଶନ ହଏ, ଯାହାକୁ ଆମେ ଆମର ଭୋଗ୍ୟ ଦୃଷ୍ଟି ଭାବରେ ମାପି ପାରିବା, ତାହା ବା ସେ ବସ୍ତୁ ଆମ ଠାରୁ ନିଶ୍ଚୟ ଲଘୁ ହେଇଯିବେ, ସେ ଗୁରୁ କେମିତି ହେବେ ଲଘୁ ହେଇଗଲେ ସେ ଆମର କଦାପି ଗୁରୁ ହେଇ ପାରିବେ ନା, ବୁଝିପାରୁଛ ନା, ତାହାଙ୍କୁ ମୌଖିକ ଭାବେ ଗୁରୁ ବୋଲି କହିବା ବିଡ଼ମ୍ବନା ମାତ୍ର। ବୁଝିପାରୁଛ, ଗୁରୁଙ୍କୁ ଆମେ ଦର୍ଶନ କରିପାରିବା ନା, ଗୁରୁଦେବଙ୍କର କୃପାରେ ଗୁରୁପାଦ ପର୍ଯ୍ୟନ୍ତ ଦର୍ଶନ ହଏ, ହିରଣ୍ୟକଶିପୁ ସ୍ତମ୍ଭକୁ ତାର ଭୋଗ୍ୟ ଜଡ଼ବସ୍ତୁ ବୋଲି ବିଚାର ଥିଲା, ସେ ରୂପରେ ସେ ଦର୍ଶନ କରିଥିଲା। କିନ୍ତୁ ପ୍ରହ୍ଲାଦ ସର୍ବତ୍ର ବିଷ୍ଣୁଙ୍କର ଦୃଶ୍ୟ ରୂପରେ ଉପଲବ୍ଧି କରନ୍ତି ବୋଲି ତାହାଙ୍କର ଗୁରୁ ବା ବିଷ୍ଣୁ ଦର୍ଶନ ହେଲା ସ୍ତମ୍ଭରେ, ତା ବାପର ହେଲା ନା। ଏଠି ଦର୍ଶନର ଭେଦ ଅଛି ନା ନାଇଁ? ଶ୍ରୀ ଗୁରୁପାଦ ପଦ୍ମର ଜ୍ଞାନାଞ୍ଜନ ସହକାର ଦ୍ୱାରା ଜୀବ ଜନ୍ମ ଜନ୍ମାନ୍ତର ଅନ୍ଧଚକ୍ଷୁ ଉନ୍ମିଳିତ ହେଲେ ତତ୍ସମୀପେ ଏଇ ବିଷ୍ଣୁ ଦୃଶ୍ୟ ବିଜ୍ଞାନ ପ୍ରକାଶିତ ହଏ ନା। ଶ୍ରୀ ଗୁରୁଦେବ ଜନ୍ମ ମୃତ୍ୟୁ ବା କ୍ଷୁଧାତୃଷାର ଅତୀତ ବସ୍ତ ନା ନାଇଁ? ସେ ମୋ ପରି ପତିତ ଜୀବକୁ ଉଦ୍ଧାର କରିବା ନିମିତ୍ତ ନରୋତ୍ତମ ରୂପେ ଅବତୀର୍ଣ୍ଣ ହେଇ ଯେ ସବୁ ଲୀଳା କରନ୍ତି ସେଥିରେ କୃପା ଓ ବଞ୍ଚନା ଏ ଦୁଇଟି ସ୍ୱରୂପ ଅଛି, ବୁଝିପାରୁଛ? କୃପା ଓ ବଞ୍ଚନା ଏ ଦୁଇଟି ସ୍ୱରୂପ ଅଛି। ଯେଉଁମାନେ ନିଷ୍କପଟ ସେବାକାରୀ ସେମାନେ ତାଙ୍କର କୃପାରେ ଅଭିଷିକ୍ତ ହୁଅନ୍ତି, ଏବଂ ଯେଉଁମାନେ କପଟି ବାଧ୍ୟ ଠିକ ଭୋଗମୁଖ ସେମାନେ ବଞ୍ଚନାରେ ପତିତ କରନ୍ତି, ବୁଝିପାରୁ? ତେଣୁ ଦୁଇ ପ୍ରକାର ଅଛି, କୃପା ଆଉ ବଞ୍ଚନା, ବୁଝିପାରୁଛ? ସାଧୁଙ୍କର ଦୁଇଟା ଅଛି, କୃପା ଆଉ ବଞ୍ଚନା। ଯେଉଁମାନେ କପଟି ଯେଉଁମାନେ ବାଧ୍ୟ ଠିକ ଭୋଗମୁଖ ସେଇମାନେ ବଞ୍ଚନାରେ ପତିତ ହୁଅନ୍ତି, କିନ୍ତୁ ଯେଉଁମାନେ ନିଷ୍କପଟ ସେବାକାରୀ ସେଇମାନେ ତାଙ୍କର କୃପାରେ ଅଭିଷିକ୍ତ ହୁଅନ୍ତି, କ'ଣ ବୁଝିପାରୁଛ? ହଁ, ଏ କଥା ଅଛି ଆମର। ହଁ, ସେଥିପାଇଁ ଆମକୁ ଏ ବିଷୟରେ ସାବଧାନ ହେବା ପାଇଁ ପଡ଼େ, ବହୁ ସାବଧାନ ହେବା ପାଇଁ ପଡ଼ିବ। କାହିଁକି ଆମର ଏ ଯେଉଁ ବଦ୍ଧାବସ୍ଥା ଏପରି ହେଇଯାଇଛି, ଅସ୍ଥି ମଜ୍ଜାଗତ ତ ହେଇଯାଇଛି ନା, କେତେ ଲକ୍ଷ ଲକ୍ଷ ଯୋନି ଆମେ ବଦ୍ଧାବସ୍ଥାରେ ଭୋଗିଛେ ନା, ସହଜରେ କ'ଣ ଦୂର ହେଇଯାଉଛି? ହଉଛି ସହଜ ନୁହେଁ, ସେ ସହଜ ଦୂର ହଉନି। ତେଣୁ ଏଗୁଡ଼ାକ ସତସ୍ବାର ଶ୍ରବଣ କଲେ ସୁଦ୍ଧା ଆମର ସେଇ ଦୃଷ୍ଟି ଦର୍ଶନ ହେଇଯାଉଛି, ବୁଝିପାରୁଛ ନା ନାଇଁ? ହଉନି, କି ବୋଲୁଛ ଚମଦାସ? ହଉଛି ରି, ହଁ, ଏଇଟା ଅସ୍ୱୀକାର କରିପାରିବ ନା। ତେଣୁ କିପରି ଆମେ ସେ ଦର୍ଶନ ପାଇବା, ସେଥିପାଇଁ ବ୍ୟାକୁଳ ହେବା ଉଚିତ। ତେଣୁ ଗୁରୁକୃପାରୁ ଗୁରୁଙ୍କୁ ଦର୍ଶନ କରାଯାଏ, ତୁମ ନିଜ ଦୃଷ୍ଟିରେ ତୁମେ ତାଙ୍କୁ କଦାପି ଦେଖି ପାରିବ ନା। ଏ ହେଲା ତାର ମୋଟାମୋଟି ସାର କଥା ଇଏ, ହଁ, ଯେ ଭୋଗ୍ୟ ଦୃଷ୍ଟିରେ ଦେଖିବ ସେ ହିରଣ୍ୟକଶିପୁ ପରି ସ୍ତମ୍ଭ ହି ଦେଖିବ ନା ନାଇଁ? କିନ୍ତୁ ଯେ ନିଷ୍କପଟ ସେବାକାରୀ ପ୍ରହ୍ଲାଦ ଭଳି ସେ ସର୍ବତ୍ର ବିଷ୍ଣୁର ଦୃଶ୍ୟ ରୂପରେ ଉପଲବ୍ଧି କରନ୍ତି ଯେ ସେ ତାଙ୍କର ଗୁରୁ ବା ବିଷ୍ଣୁ ଦର୍ଶନ ହବ ନାଇଁ? ଏ ହେଲା ତାର କଥା। ଅସତ୍ସ ସର୍ବଦା ମହତ ବିନିନ୍ଦା ଗୁଣପାତ୍ମବାଦିଷୁ ଶେଷ୍ୟ ମହାପୁରୁଷ ପାଦ ପାଂଶୁବୀର ନିରସ୍ତ ତେଜସୁ ତଦେବ ଶୋଭନଂ, ବୁଝିପାରୁଛ? ଏ ଚତୁଷ୍କନ୍ଧ ଭାଗବତରେ କଥା କୁହାଯାଇଛି, ତାର ଅର୍ଥ ହଉଛି ଯେଉଁମାନେ ଜଡ଼ଦେହକୁ ଆତ୍ମା ବୋଲି ଜ୍ଞାନ କରନ୍ତି ସେ ପ୍ରକାର ସତ୍ପୁରୁଷ ମାନେ ଯେ ନିରନ୍ତର ମହାଜନ ମାନଙ୍କ ନିନ୍ଦା କରିବେ ଏଥିରେ ଆଶ୍ଚର୍ଯ୍ୟ କ'ଣ ଅଛି, ବୁଝିପାରୁଛ? ହଁ, ଯେଉଁମାନଙ୍କର ଦେହାତ୍ମ ବୁଦ୍ଧି ଅଛି ସେମାନେ ନିଶ୍ଚୟ ନିନ୍ଦା କରିବେ, କାରଣ ନିଜ ମାନଦଣ୍ଡରେ ମାପିବେ ସମସ୍ତଙ୍କୁ। ସେ ଯଦିଓ ମହାପୁରୁଷ ଗଣ ନିଜ ନିନ୍ଦା ସହ୍ୟ କରିଥାନ୍ତି, ତରୁଣୀ ବସାଇ ଶୁଣୁନା, ତଥାପି ସେମାନଙ୍କର ପଦରେଣୁ ସମୂହ ମହତ ନିନ୍ଦା ସହ୍ୟ କରିପାରେ ନା। କଣ କଥାଟା ବୁଝିପାରୁଛ? ବୁଝିପାରୁଛ କଥାଟା? ଯଦିଓ ମହାପୁରୁଷ ଗଣ ନିଜ ନିନ୍ଦା ସହ୍ୟ କରିଥାନ୍ତି, ତୋର ବି ଅସହିଷ ନା? ହଁ, ନିନ୍ଦା ସହିଯିବା କୋଣଟା ଅଛି? ତୋର ବି ଅସହିଷ ନା? କିନ୍ତୁ ସେମାନଙ୍କର ପଦରେଣୁ ସମୂହ ମହତ ନିନ୍ଦା ସହ୍ୟ କରିପାରନ୍ତି ନା। କିଏ କଣ ବୁଝିଲ? ପଦରେଣୁ ସମୂହ ଶିଷ୍ୟ ସେସବୁ ନିନ୍ଦକର ତେଜ ନାଶ କରିଥାନ୍ତି। ଅଦେବ ଅସତ୍ର ମହତ ବିଦ୍ୱେଷ ଶୋଭନୀୟ, କାରଣ ତଦ୍ୱାରା ସେମାନଙ୍କର ସମୁଚିତ ପ୍ରତିଫଳ ପ୍ରାପ୍ତି ହୋଇଥାଏ। ମତ ନିନ୍ଦା କଲେ ପ୍ରତିଫଳ ପାଇବେ, ଶାସ୍ତି ପାଇବେ ସେମାନେ। ବୁଝିପାରୁଛ? ଏ ଯୋଉ ସ୍ୱରଟାକୁ ପୁଣପ ବୋଲି କୁହାଯାଇଛି। ପୁଣପ ଶବ୍ଦର ଅର୍ଥ କି? ମୁଣା ଦେଶ ଆତ୍ମବୁଦ୍ଧି କୁଣପେ ଧାତୁକେ, ଏଇଟା ମୁଣାଟେ। ଯେ ମୁଣାରେ ତିନିଟା ତ୍ରିଧାତୁ ପରିପୂର୍ତ୍ତ ଅଛି, କପବାତ ପିତ ବିଜଧ୍ୱଜ। ଜଣେ ଆଚାର୍ଯ୍ୟ ସେ କୁଣପର ଅର୍ଥ କରନ୍ତି, କୁ ଶବ୍ଦର ଅର୍ଥ ହେଉଛି କୁତ୍ସିତ, ଅଣର ଅର୍ଥ ହେଉଛି ସୁଖ ବା କର୍ମ ଫଳ, ପର ଅର୍ଥ ପାନ କରିବା। ବୁଝିପାରୁଛ? କୁର ଅର୍ଥ କୁତ୍ସିତ, ଅଣର ଅର୍ଥ ସୁଖ ବା କର୍ମଫଳ, ପର ଅର୍ଥ ପାନ କରିବା। ଅର୍ଥାତ୍ କୁତ୍ସିତ କର୍ମଫଳ ପାନ କରେ ଯେ ସେ ହେଉଛି କୁଣ। ବୁଝିପାରିଲ? ଯେ କୁତ୍ସିତ କର୍ମଫଳ ଭୋଗ କରେ ତାହା ହେଉଛି କୁଣପ। ଏ ଅର୍ଥ ବିଜଧ୍ୱଜ କର୍ମ ନାହିଁ, ସେଥିପାଇଁ ଚୈତନ୍ୟ ଭାଗବତ ବର୍ଣ୍ଣନା ଅଛି। ଭକ୍ତ ସ୍ୱଭାବ ଅଜ୍ଞ ଦୋଷ କ୍ଷମା କରି କୃଷ୍ଣ ସ୍ୱଭାବ ଭକ୍ତ ନିନ୍ଦା ପାପିଷ୍ଠ ବୈଷ୍ଣବ ପଥ ହିଂସା କରି ସୁଦର୍ଶନ ଅଗ୍ନି ପେଷେ ଆପି ପୁରୀ ନରେ ସୁଦର୍ଶନ ଭକ୍ତ ସ୍ୱଭାବ ଅଜ୍ଞ ଦୋଷ କ୍ଷମା କରେ। କିନ୍ତୁ କୃଷ୍ଣ ସ୍ୱଭାବ ଭକ୍ତ ନିନ୍ଦା ସହିତ ନା ପାରେ, ବୁଝିପାରୁଛ? ଯେ ସ୍ୱଭାବ ବୈଷ୍ଣବ ନିନ୍ଦା ମାତ୍ର ହଏ, ସର୍ବଧର୍ମ ଥାକିଲେ ତବୁ କ୍ଷୟ ହଏ, ବୁଝିପାରୁଛ? ୟାର ଭୁରି ଭୁରି ପ୍ରମାଣ ଅଛି। ଯେ ପାପିଷ୍ଟ ବୈଷ୍ଣବର ପକ୍ଷ ହିଂସା କରେ ସୁଦର୍ଶନ ଅଗ୍ନିତେ ସେ ପାପି ପୋଡ଼ି ମରେ। ଭକ୍ତକୁ ସୁଦର୍ଶନ ରକ୍ଷା କରନ୍ତି। ହେ ପତନ୍ତି ମହାଘୋରେ କୁମ୍ଭୀ ପାକେ ଭୟାନକେ ଭକ୍ଷିତା କୀଟ ସଙ୍ଗୀନ ଯାବ ଚନ୍ଦ୍ରା ଦିବାକର ତସ୍ୟ ଦର୍ଶନ ମାତ୍ରେଣ ପୁଣ୍ୟ ନଶ୍ୟତି ନିଶ୍ଚିତ ଗଙ୍ଗା ସ୍ନାତ୍ୱା ରବିଂ ଦୃଷ୍ଟ୍ୱା ତଦା ବିଦ୍ୱାନ ବିଶୁଦ୍ଧତି। ଯେଉଁ ଲୋକ ନିନ୍ଦା କରୁଛି ବୈଷ୍ଣବ ନିନ୍ଦା, ତାହାର ଦର୍ଶନରେ ମଧ୍ୟ ଅପରାଧ ହୋଇଯାଉଛି। ତସ୍ୟ ଦର୍ଶନ ମାତ୍ରେଣ, ଯଦି ଏ ଲୋକ ଏ ପ୍ରକାର ବ୍ୟକ୍ତିର ଦର୍ଶନ ହେଇଯାଏ ତାହେଲେ କ'ଣ କରାଯିବ? ଅପରାଧ ତ ହେଇଗଲା। ପୁଣ୍ୟ ନଶ୍ୟତି ନିଶ୍ଚିତ, ତେଣୁ କ'ଣ କରାଯିବ? ଅପରାଧ ଖେଳଣ ପାଇଁ ନା ଗଙ୍ଗା ସ୍ନାତ ରବିଂ ଦୃଷ୍ଟ୍ୟା ତଦା ବିଦ୍ୱାନ ବିଶୁଦ୍ଧତି। ସମସ୍ତେ ଗଙ୍ଗା ସ୍ନାନ କରିକିରି ସୂର୍ଯ୍ୟଙ୍କୁ ପ୍ରଣାମ କରିବ, ତାହେଲେ ଯାଇ ଅପରାଧ ଖେଳିତ ହବ ନା ଭବ, ବୁଝିପାରିଲ? ଗୁଣ ଦର୍ଶନ ଭେଦରେ କେତେକ ଦୋଷ ଦେଖୁଛନ୍ତି, କେତେକ ଗୁଣ ଦେଖୁଛନ୍ତି, ଆଉ କେତେକ ଦୋଷ ଗୁଣ ଉଭୟ ବି ଦେଖୁଛନ୍ତି ନା ନାହିଁ? ଦୋଷ ଗୁଣ ଦର୍ଶନ ଭେଦରେ ଛଅ ପ୍ରକାର ଦୋଷ ଗୁଣର ବିଚାର ହୁଏ, ବୁଝିପାରିଲ? ଜାଣିଛ ଛଅ ପ୍ରକାର ଦୋଷ ଗୁଣର ବିଚାର ହୁଏ କ'ଣ ନା? ଯେ ଦର୍ଶକ ସୂତ୍ରେ ଅଳ୍ପଗୁଣୀ ବ୍ୟକ୍ତିଙ୍କୁ ବହୁମାନନ କରନ୍ତି ସେ ହେଉଛନ୍ତି ମହତ୍ତମ, ବୁଝିଲ? ଯେ ଦୋଷ ଦର୍ଶନ ନ କରି ଗୁଣ ଦର୍ଶନ କରନ୍ତି ସେ ହେଲେ ମହତ୍ତର, ବୁଝିଲ? ପୁଣି ଯେ ଦୋଷ ଗୁଣ ପ୍ରତି ନିରପେକ୍ଷ ହୋଇ ଉଭୟ ଦର୍ଶନ କରନ୍ତି ସେ ହେଲେ ମହତ୍, 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 ମହତ୍ତର, ମହତ୍ତମ, ବୁଝିପାରୁଛ? ଯେ ନିରପେକ୍ଷ ନ ହୋଇ ଦୋଷ ଦର୍ଶନ କରନ୍ତି ସେ ଅସତ୍, ବୁଝିପାରିଲ? ଯେ ଗୁଣ ଦୋଷରେ ଦୋଷ ଦର୍ଶନ କରନ୍ତି ସେ ଅସତ୍ତର, ବୁଝିପାରିଲ? ଯେ ଅଳ୍ପ ଦୋଷରେ ବହୁ ଦୋଷ ଦର୍ଶନ କରନ୍ତି ସେ ଅସତ୍ତମ, ଏ ଛଅ ପ୍ରକାର, ବୁଝିପାରିଲ? ମହତ୍, ମହତ୍ତର, ମହତ୍ତମ, ଅସତ୍, ଅସତ୍ତର, ଅସତ୍ତମ, ଏଇ ଛଅ ପ୍ରକାର ଭେଦ ଅଛି। ତେଣୁ ବୈଷ୍ଣବର ଦର୍ଶନ ହେଉଛି ମହତ୍ତମ ଦର୍ଶନ, ବୁଝିପାରିଲ? ପ୍ରକୃତ ବୈଷ୍ଣବ ଦର୍ଶନ ହେଉଛି ମହତ୍ତମ ଦର୍ଶନ, ଅର୍ଥାତ୍ ଅଳ୍ପଗୁଣୀ ବ୍ୟକ୍ତିଙ୍କୁ ବହୁମାନନ କରନ୍ତି ସେ, ହେଲା? ଆମେ ଦେଖାଉଛୁ ତାହା ଗୋସ୍ୱାମୀମାନଙ୍କ ଚରିତ୍ରରେ ଆମେ ଦେଖାଉ, ଯେମିତି ଯେ ସେ ଆସିଲା ଗୋଟେ ବିଜୟ ପତ୍ରିକା ଲେଖି ନେବା ପାଇଁ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀଙ୍କ ପାଖରେ, ସେ ସେଠୁ ରୂପ ଗୋସ୍ୱାମୀଙ୍କ ପାଖକୁ ଆସିଛନ୍ତି। ରୂପ ଗୋସ୍ୱାମୀ ତ ମହତ୍ତମ ବୈଷ୍ଣବ, ପୁଣାପି ସୁନିଚ ଭାବ, ସେ ଭକ୍ତିର ସାମନ୍ତ ସିନ୍ଧୁ ଲେଖୁଥିଲେ, ବଲ୍ଲଭାଚାର୍ଯ୍ୟଙ୍କୁ ବହୁମାନନ କରନ୍ତି, କଲେ ଏ ହେଉଛି ମହତ୍ତମ। ତାଙ୍କୁ ଦେଖେଇଲେ, ଆପଣ ଏଇ ଶାସ୍ତ୍ର ଆମେ ଲେଖୁଛେ, ଆପଣ ଟିକେ ଦେଖନ୍ତୁ ସେ କ'ଣ ଦୋଷ ତ୍ରୁଟି ରହିଯାଉଛି। ବଲ୍ଲଭାଚାର୍ଯ୍ୟ ଦେଖିଲେ ତାଙ୍କର ତ ଦାମ୍ଭିକତା ଅଛି, ବଡ଼ପଣିଆଟା ଅଛି, ତ ସେ କହିଲେ ହଁ ଭଲ ହେଉଛି ଯେ ଅଳ୍ପ ଅଳ୍ପ ଟିକେ ଟିକେ ତ୍ରୁଟି ରହିଯାଉଛି, ଆମେ ଆକୁ ସଂଶୋଧନ କରିଦେବା। ସେଟା କହିଲେ ଜୀବ ଗୋସ୍ୱାମୀ ସେଇଠି ଥିଲେ, ପଙ୍ଖା କରୁଥିଲେ ରୂପ ଗୋସ୍ୱାମୀ, ଜୀବ ଗୋସ୍ୱାମୀ ତାଙ୍କ ଶିଷ୍ୟ, ତ ସେ କିନ୍ତୁ ଏ କଥା ସହିପାରିଲେ, ବୁଝିପାରିଲ? କିନ୍ତୁ ରୂପ ଗୋସ୍ୱାମୀ ସହିଗଲେ, କାରଣ ତୁଣା ଦେବି ଶୁଣିଛ ଭାବ ନା, ନିଶ୍ଚୟ ଆପଣ ବଡ଼ ଗୁରୁ ବ୍ୟକ୍ତି, ନିଶ୍ଚୟ ଆମେ ତ ଆମର ଦୋଷ ତ୍ରୁଟି ତ ଅଛି, ଉତ୍ତମ ହୁଏ ଆପଣଙ୍କୁ ମାନେ ଅଧମ ଏ ହେଉଛି ମହତ୍ତମ ସେ ଉତ୍ତମ କିନ୍ତୁ ନିଜକୁ ଅଧମ ବୋଲି ମାନେ ଜୀବ ଗୋସ୍ୱାମୀ କିନ୍ତୁ ଏକଥା ଶୋଇପାରିଲେ ନା ତାପରେ ଯେତେବେଳେ ବଲ୍ଲଭ ଭଟ୍ଟ ଗଲେ ସ୍ନାନ କରିବାକୁ ଯମୁନା ସ୍ନାନ କରିବାକୁ ଜୀବ ଗୋସ୍ୱାମୀ ସେଠି ଗଲେ ଯମୁନାରୁ ଜଳ ଆଣିବା ବାହାନାରେ ଯାଇକି ତାଙ୍କୁ ଧରିଲେ ତାଙ୍କୁ ଧରିଲେ ଆମ ଗୁରୁ ଲେଖାରେ କ'ଣ ଭୁଲ ଅଛି ଆପଣ କହିଲେ ଦେଖି କ'ଣ ସଂଶୋଧନ ଆପଣ କରିବେ ବୁଝାଲା ଛାଡ଼ିଲା ନାହିଁ ତାଙ୍କ ବିଚାରରେ ଯାହା କିଛି ଗୋଟେ ଭୁଲ ଥିଲା ବୋଲି ସେ ମନେ କରୁଥିଲେ କହିବାରୁ ସେ ସବୁ ଖଣ୍ଡନ କରିଦେଲେ ତାଙ୍କର ବ୍ୟୁତ୍ପତ୍ତି ଅଛି ପ୍ରତିଭା ଅଛି ଜୀବ ଗୋସ୍ୱାମୀ ଖଣ୍ଡନ କରିକି ତାଙ୍କ ପାରିବନ୍ତ ତେଣୁ ବଲ୍ଲଭ ଭଟ୍ଟ ଦେଖିଲେ ବଡ଼ ପ୍ରତିଭାଶାଳୀ ସେ ଯେତେବେଳେ ଫେରି ଆସିଲେ ସ୍ନାନ କରିକିରି ରୂପ ଗୋସ୍ୱାମୀକି କହିଲେ ସେ ବାଳ କେ ବଡ଼ ପ୍ରତିଭାଶାଳୀ ସେ ରୂପ ଗୋସ୍ୱାମୀ ଜାଣିପାରିଲେ ଯେ ଇଏ କିଛି ତାଙ୍କୁ ଇଏ କରିଛି ତେଣୁ ରୂପ ଗୋସ୍ୱାମୀ କ'ଣ କଲେ ନା ଦଣ୍ଡ ବିଧାନ କଲେ ଜୀବ ଗୋସ୍ୱାମୀ ଆମେ ତାଙ୍କୁ ସମ୍ମାନ ଜଣାଉଛେ ତୁମେ ତାଙ୍କୁ କାହିଁକି ଏ ପ୍ରକାର କଥା କହିଲ ବୁଝିପାରିଲ ତେଣୁ ତାଙ୍କ ପାଖରୁ ତୋର ଦେଲେ ଯା ପଳା ଦେଶକୁ ପଳା ଯା ଏଠି ରହିପାରିବନି ଏ କଥା ଆମେ ଦେଖୁଛୁ ଗୁରୁ ଆଦେଶ ପାଳନୀୟ ତେଣୁ ଜୀବ ଗୋସ୍ୱାମୀ ସେ ଜାଗା ଛାଡ଼ିଲେ ଆଦେଶ ହେଇଗଲା ରହିପାରିବା ନାହିଁ ବଡ଼ ଦୁଃଖରେ ଆଉ ଗୋଟେ ଜାଗା ଯାଇକିରି ରହିଲେ ଖାଦ୍ୟ ପାନୀୟ ସବୁ ସେ ଛାଡ଼ିଦେଲେ ଖାନାପିନା ଛାଡ଼ିଦେଲେ ଆଉ ଏ କ'ଣ ଲାଭ ଅଛି ଏ ଶରୀର କି ଯେ ସେବାରୁ ବଞ୍ଚିତ ହେଲେ କିନ୍ତୁ ରୂପ ଗୋସ୍ୱାମୀଙ୍କର ବହୁ ସେବା କରୁଥିଲେ ସାହାଯ୍ୟ କରୁଥିଲେ ତାଙ୍କର ଗ୍ରନ୍ଥ ଲିଖନରେ ପ୍ରତିଭାବାନ ସେ ଜୀବ ଗୋସ୍ୱାମୀ ତତ୍ତ୍ୱାଚାର୍ଯ୍ୟ ଆଉ ଦେବକୀୟ ସାମ୍ରତ ସିନ୍ଧୁ ଲେଖା ଯେଉଁ ଗତିରେ ଚାଲିଥିଲା ସେ ଗତି ବ୍ୟାଘାତ ହେଇଗଲା ସନାତନ ଗୋସ୍ୱାମୀ ଆସିଲେ ପଚାରିଲେ କ'ଣ ହେଲା ଭକ୍ତିର ସାମ୍ରତ ସିନ୍ଧୁ ଲେଖା ସରିଲାଣି ଦେଖିଲେ ନା ଲେଖା ସରିଲେ କି କ'ଣ ହେଲା ବ୍ୟାଘାତ ହେଇଛି ଜାଣିପାରିଲେ ଜୀବ ଗୋସ୍ୱାମୀ କାହିଁ ତୁମେ ତଡ଼ିଲ ଏ ବର୍ଣ୍ଣନା ଆମର ଅଛି ପୁଣି ଯାଇକିରି ସେ ଜୀବ ଗୋସ୍ୱାମୀଙ୍କୁ ନେଇକିରି ଆସିଲେ କାରଣ ସନାତନ ଗୋସ୍ୱାମୀ ପାଖରେ ରିପୋର୍ଟ ହେଇଗଲା ଜୀବ ଗୋସ୍ୱାମୀ ଏପରି ବଡ଼ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା ହେଇଗଲାଣି ଏଇ ଅବସ୍ଥା ହେଇଯାଇଛି ତେଣୁ ସନାତନ ଗୋସ୍ୱାମୀ ସବୁ କଥା ବୁଝିକି ତାଙ୍କୁ ପୁଣି ନେଇ ଆସିଲେ ନେଇ ଆସିକିରି ରୂପ ଗୋସ୍ୱାମୀଙ୍କ ପାଖରେ ଛାଡ଼ିଲେ ରୂପ ଗୋସ୍ୱାମୀ ଖୁସି ହେଲେ ଖୁସି ହେଲେ ଏସବୁ କଥା ଅଛି ଏଥିରେ ଗଭୀର ଶିକ୍ଷା ଅଛି ରୂପ ଗୋସ୍ୱାମୀଙ୍କର ଶାସନ ଠିକ ହେଇଛି ଏବଂ ଶୀର୍ଷ ସୂତ୍ରରେ ଜୀବ ଗୋସ୍ୱାମୀଙ୍କର ବଲ୍ଲଭ ଆଚାର୍ଯ୍ୟଙ୍କୁ ଯୋଗ ହରେଇବା ତା ବି ଠିକ ହେଇଛି ଏ ହେଉଛି ତତ୍ତ୍ୱଗତ ବିଚାର କମିଛି ପାରୁଛ ଏବଂ ଦଣ୍ଡଟା ମଧ୍ୟ ସ୍ୱୀକାର କରି ନେଇଛନ୍ତି କାରଣ ଗୁରୁଙ୍କ ବିଚାରକୁ ନିର୍ବିଚାରରେ ଗ୍ରହଣ କରାଯାଏ ତେ କିଛି ବିଚାର ଯୋଡ଼ିବାକୁ ପଡ଼େ ନା ଏଇଟା କଥାଟା ଅଛି ଆମର ଯେ ବିଚାର ଯୋଡ଼ନ୍ତି ସେମାନେ ମୂର୍ଖ ସେମାନେ ଶିଷ୍ୟ ପଦବାଚ୍ୟ ହେବେ ନା ବୁଝିପାରିଲେ କାରଣ ସେମାନେ ଗୁରୁଙ୍କୁ ମାପି ନେଲେଣି ତେଣୁ ତାଙ୍କୁ କହୁଛନ୍ତି ସେ ତାଙ୍କର ଗୁରୁ ହେଇପାରିବେ ନା ଲଘୁ ହେଇଗଲେ ବୁଝିପାରିଲ ଇଏ ପୁରି ପୁରି ପ୍ରମାଣ ଅଛି ଏ ଆମେ ଦେଖୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କର ଜୀବନ ଚରିତ୍ରରେ କଥା ଆମେ ଦେଖିଛେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ ପରମହଂସ ବଡ଼ ଶକ୍ତିଶାଳୀ ବୈଷ୍ଣବ ଆଉ ଜଣେ ବ୍ରହ୍ମଚାରୀ ସବୁ ଅପସିଦ୍ଧାନ୍ତ ବଡ଼ ଦୃଢ଼ ହସ୍ତରେ ଦମନ କରୁଥିଲେ ଶୁଦ୍ଧ ଭକ୍ତି ସିଦ୍ଧାନ୍ତ ସ୍ଥାପନ କରୁଥିଲେ ନାମ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ତାଙ୍କର ଶିଷ୍ୟମାନଙ୍କୁ ସେ ତାଲିମ ଦେଇ ପାଶ୍ଚାତ୍ୟ ଜଗତକୁ ପଠାଉଥିଲେ ଏଇଟା ପ୍ରଚାର କରିବା ପାଇଁ ସେ ଆମ ଗୁରୁଦେବ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ କୃପାଜୀ ମହାରାଜ, ଯିଏକି ତାଙ୍କର ଜଣେ ଅତି ପ୍ରିୟ ଶିଷ୍ୟ ପୂର୍ଣ୍ଣ କୃପା ପ୍ରାପ୍ତ ହୋଇଥିଲେ, ଯିଏକି ଏ ମନୋଭୀଷ୍ଟ ପୂରଣ କଲେ। କିନ୍ତୁ ସେ ଯିବା ପୂର୍ବରୁ ତାଙ୍କ ଆଗରୁ ଆଉ କେତେକ ଶିଷ୍ୟଙ୍କୁ ସେ ପଠାଇଥିଲେ। ଭକ୍ତିପ୍ରଦୀପ ତୀର୍ଥ ମହାରାଜ ଯାଇଥିଲେ, ବନ ମହାରାଜ ଯାଇଥିଲେ, ଏସବୁ ଯାଇଥିଲେ, ତାଙ୍କୁ ସେ ଉପଦେଶ ଦେଇକି ପଠାଇଥିଲେ। ବନ ମହାରାଜ ଯେପରି ଯିବ ଏପରି ସେଠି ପ୍ରଚାର କରିବ, ଏପରି କରିବ, କେବଳ ନିର୍ଦ୍ଦେଶ ଉପଦେଶ ଦେଇଥିଲେ। ବନ ମହାରାଜ ସେଠାକୁ ଯାଇ ସେ କ'ଣ କଲେ ନା, ସାହେବମାନଙ୍କ ସାଙ୍ଗେ ସାହେବ ହେଲେ, ବୁଝିପାରିଲେ। ହଁ, ସେ ଭକ୍ତି ଶ୍ରୀରାମ ସରସ୍ୱତୀ ଗୋସ୍ୱାମୀଙ୍କୁ ଚିଠି ଲେଖିଲେ, ଆପଣ କହିଛନ୍ତି ଏପରି କରିବ, ଏମିତି କରିବ, ସେମିତି କରିବ, ମୁଁ ଦେଖୁଛି ଏଠି ପରିସ୍ଥିତି ଭିନ୍ନ ପ୍ରକାର, ଏପରି କଲେ ଆମ ପ୍ରଚାର କାର୍ଯ୍ୟ ବ୍ୟାହତ ବାଧା ପାଇବ, ଠିକଣା ହବ ନା, ବୁଝିପାରୁଛ। ମୁଁ ପ୍ରାକ୍ଟିକାଲ ବା ବାସ୍ତବ କ୍ଷେତ୍ରରେ ଏଇଟା ଦେଖୁଛି, ଏଠି ଅନୁଭବ କରୁଛି, ସେଥିପାଇଁ ମୁଁ ଏ ପ୍ରକାର କରିବାକୁ ଇଚ୍ଛା କରୁଛି, ଆଉ କରିବାକୁ ଚାହୁଁଛି, ଆଉ କରୁଛି, ବୁଝିପାରୁ। ଏପରି ଚିଠି ଲେଖିଲେ, ସେ ଚିଠି ପାଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କର କ୍ଷୁବ୍ଧ ହେଲେ, ଗୁରୁ ଗୁରୁପଣିଆ ଦେଖାଉଛି। ହଁ, ଯିଏ ଗୁରୁଦେବ ଆମର ଯାହା କୁହାଲା ନା, ମର୍ତ୍ତ୍ୟବୁଦ୍ଧି ଆସୁଏ ତ, ହଁ, ସାଧାରଣ ମର୍ତ୍ତ୍ୟବୁଦ୍ଧି କରିବ ନା, ଅତିମର୍ତ୍ତ୍ୟ ଯିବ। ଗୁରୁଙ୍କର ବିଚାରକୁ ନିର୍ବିଚାରରେ ଗ୍ରହଣ କରାଯାଏ, ତୁମର ବିଚାର ସେ ଯୋଡ଼ିବାର କରୁଛି କଥା ନାହିଁ, ହଁ, ସାକ୍ଷାତ ଧରି ନ ହରିଙ୍କ ଅତି ଉତ୍ତରଙ୍ଗ, ସେ ତାଙ୍କ ବିଚାରରେ ତୁମେ ବିଚାର ଯୋଡ଼ି ଦେଉଛ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଦେଖିଲେ ଏଇଟା ଏଇଟା ପ୍ରକୃତ ଶିଷ୍ୟ ପଦବାଚ୍ୟ ନୁହେଁ। ତେଣୁ ସେ ଚିଠି ଲେଖିଲେ, ମୁଁ ଗୁରୁ ନୁହେଁ, ମୁଁ ଗୋରୁ, ଏ ଚିଠି ଲେଖିଲେ। ଆଉ ସେଇଦିନ ଠାରୁ ତାହାର ମୁଖ ଦର୍ଶନ କଲେ ନା, ତ୍ୟାଗ କଲେ। ତେଣୁ ସେମାନେ ଯାଇକିରି ଗୁରୁ କୃପା ତ ମିଳିଲା ନା, ଆଉ କିପରି ସଫଳ ହେବେ, ଫେରି ଆସିଲେ ସେମାନଙ୍କ ଦ୍ୱାରା ସଫଳ କାମ ହେଇପାରିବେନି। କିପରି ହେବେ, ନିଜ ଶକ୍ତିରେ ହେବେ। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତିବେଦାନ୍ତ ସ୍ୱାମୀ କୃପାଜୀ ମହାରାଜ ପୂର୍ଣ୍ଣ ଗୁରୁ କୃପା ଲାଭ କରିକି ସଫଳ କାମ ହେଲେ, ଏ ପ୍ରମାଣ ଏମାନେ ହେଇପାରୁନାହାନ୍ତି। ଆଉ ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କ ସ୍ୱାମୀ ତାଙ୍କ ପ୍ରକଟ କାଳ ସ୍ଥିତି ପର୍ଯ୍ୟନ୍ତ ଏଠି ସେ କଦାପି ବନ ମହାରାଜଙ୍କୁ ଆଉ ଦର୍ଶନ ଦେଇନାହାନ୍ତି, ନାଥମାନଙ୍କ ଦର୍ଶନ କରାଯିବ, ଗୁରୁ ଉପରେ ଗୁରୁପଣିଆ କରୁଛି। ତେଣୁ ଗୁରୁଙ୍କ ବିଚାରକୁ ନିର୍ବିଚାରରେ କ'ଣ କରେ, କିଛି ବିଚାର ସେଠି ଯୋଡ଼ାଯାଏ, ବୁଝିପାରୁଛ। ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ, ଯଶ୍ୟ ଅପ୍ରସାଦନ ନନ ଗତିକୁ ତୋପି, ଇ ଆମର ଗଛ। ସେ ଗୁରୁଦେବଙ୍କର କୃପା ଯଦି ଆମେ ପାଇବା ତାହେଲେ ଭଗବତ କୃପା ମିଳିବ ଆମକୁ। ଯଦି ଗୁରୁଦେବ ଅପ୍ରସନ୍ନ ହେଲେ, ହଁ, ଗତିକୁ ତୋପି, ନା ନାହିଁ, ଆମର ଗତି ଆଉ ନାହିଁ, କୁଆଡ଼େ କେ ତୁମକୁ ଆଉ ରକ୍ଷା କରିପାରିବେ ନାହିଁ, ଏପରିକି ହରି ରକ୍ଷା କରି ତୁମକୁ ପାରିବେ ନା, ଏ କଥା ଅଛି। ଯଦି ଆମର କଥା ଅଛି ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ, ଯେ ହରି ସନ୍ତୁଷ୍ଟ ହେଲେ ଏଇ ଜଗତ ସନ୍ତୁଷ୍ଟ ହବ, ଯେ ହରିକୁ ସନ୍ତୁଷ୍ଟ କରିବାର ଉପାୟଟା ଏଇଟା, ଗୁରୁ କୃପା, ଗୁରୁଦେବଙ୍କୁ ସନ୍ତୁଷ୍ଟ କରିବା, ତାହେଲେ ହରି ସନ୍ତୁଷ୍ଟ ହେବେ, ତା ନହେଲେ ତୁମେ ହରିଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ, ଗୁରୁଦେବଙ୍କୁ ସନ୍ତୁଷ୍ଟ କରିବ ନାହିଁ। ସେଥିପାଇଁ ଅନେକ ଶାନ୍ତି ଶାନ୍ତି ବୋଲି ଚିତ୍କାର କରୁଛନ୍ତି, କିନ୍ତୁ ଶାନ୍ତି ପାଇପାରୁନାହାନ୍ତି। ହଁ, ଶାନ୍ତି ଆଉ ଅଶାନ୍ତି କ'ଣ କଥା, ଏବେ ଆର କି ତତ୍ତ୍ୱ ଅଛି, କ'ଣ ତାତ୍ପର୍ଯ୍ୟ ବୋଲି ମନେ କରୁ, ତାହା ଭୋଗ ପିପାସାରୁ ଉଦ୍ଭୁତ। ଆମେ ଭୋଗର ସାମୟିକ ଅଭାବର ନାମ ହେଉଛି ଅଶାନ୍ତି, ସାମୟିକ ଭୋଗ ପ୍ରାପ୍ତିର ନାମ ହିଁ ଶାନ୍ତି, ଏ ହେଉଛି ଆମର ସାଧାରଣ ଲୋକର ବିଚାର, ନା ନାହିଁ, କିନ୍ତୁ ପ୍ରକୃତପକ୍ଷେ ଏହା ଶାନ୍ତି ବା ଅଶାନ୍ତି ନୁହେଁ, ବୁଝିପାରିଲ। କୃଷ୍ଣଙ୍କ କୃଷ୍ଣ ସନ୍ତୁଷ୍ଟ ହେଲେ ପ୍ରକୃତରେ ଆମେ ଶାନ୍ତି ପାଇବା, ଆଉ ତା ତାତ୍ପର୍ଯ୍ୟରେ କୁହାଯିବ ଗୁରୁଦେବଙ୍କର ସନ୍ତୋଷ ବିଧାନ କଲେ ଆମର ଗୁରୁଦେବ କୃଷ୍ଣଙ୍କ ସନ୍ତୁଷ୍ଟ କରିବା ଆଉ ଶାନ୍ତି ପାଇବା, ତା ନହେଲେ ଆମେ ଅଶାନ୍ତି ନିଶ୍ଚୟ କରିବା, ବୁଝିପାରୁଛ? ଇଏ ହିଁ ତା ତାତ୍ପର୍ଯ୍ୟ। ସହିଷ୍ଣୁତା ଗୁଣଟା କିପରି ଅର୍ଜନ କରିବା ଆମେ? ହରିକୀର୍ତ୍ତନ ବ୍ୟତୀତ କେହି ସହ୍ୟ ଗୁଣ ସମ୍ପନ୍ନ ହେଇପାରିବେ ନା, ବୁଝିପାରୁଛ? କର୍ମ ଜ୍ଞାନ ଯୋଗାଦି ପଥରେ ଯେ ସହିଷ୍ଣୁ ହବା ଉପଦେଶ ତାହା କୃତ୍ରିମ, କଦାପି ସେ ଯୋଗରେ ସେ ପଥରେ କେହି ସହିଷ୍ଣୁ ହେଇପାରିବେ ନା, ସେଥିରେ ସର୍ବଦା ହରିକୀର୍ତ୍ତନର କଥା ନାହିଁ। ତାତ୍କାଳିକ ହରିକୀର୍ତ୍ତନର ଅଭିନୟ ଦ୍ୱାରା ନିତ୍ୟ ସହିଷ୍ଣୁତା ଧର୍ମ ଆସେ ନା, କୀର୍ତ୍ତନୀୟ ସଦା ହରି ଭାଗବତରେ ସେଥିପାଇଁ କୁହାଗଲା ଅହନୀୟ ପୃତାର୍ଥ କରଣା ନିଶି ନିଶୟାନା ନାନା ମନରଥ ଧିଆ କ୍ଷଣ ଭଗ୍ନ ନିଦ୍ରା ଦୈବାହତାର୍ଥ ରଚନା ରୋଷୟୋପି ଦେବା ଯୁଷ୍ମ ପ୍ରସଙ୍ଗ ବିମୁଖା ଇହ ସଂସରନ୍ତି। ଯେଉଁମାନେ ଅଭକ୍ତ ସେମାନେ ସେମାନଙ୍କ ଇନ୍ଦ୍ରମାନଙ୍କୁ ଅତ୍ୟନ୍ତ ଦୁଃଖଦାୟକ କର୍ମରେ ନିଯୁକ୍ତ କରନ୍ତି ନା ନାହିଁ? ସେମାନେ କ'ଣ କରନ୍ତି? ସେମାନଙ୍କ ନିଦ୍ରାରେ ବ୍ୟାଘାତ ଉପସ୍ଥିତ କରେ ନାହିଁ? ଅଲୌକିକ ଶକ୍ତି ବା ଅତି ମାନବ ଶକ୍ତି ସେମାନଙ୍କ ସମସ୍ତ ଯୋଜନା ଭାଙ୍ଗି ଦିଏ, ଦୈବ ହତାଶ ରଚନା, ସେମାନେ ହତାଶ ହୋଇପଡ଼ନ୍ତି, ସେମାନଙ୍କର ମନୋବଳ ଭାଙ୍ଗି ଯାଏ। ଏପରିକି ବଡ଼ ବଡ଼ ଯୋଗୀ ଋଷି ମୁନିଗଣ ମଧ୍ୟ ଭଗବାନଙ୍କର ଦିବ୍ୟ କଥା ପ୍ରତି ବିତୃଷ୍ଣ ହୋଇ ଏ ଭୌତିକ ଜଗତରେ ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ଦେଉଛନ୍ତି, ବୁଝିପାରିଲେ? ଯେଉଁମାନେ ମୁନି ଋଷି ହେଲେ ସୁଦ୍ଧା ଭଗବାନଙ୍କ ଦିବ୍ୟ କଥା ମୃତ ପ୍ରତି ଆଗ୍ରହୀ ନୁହନ୍ତି, ସେମାନେ ନିଶ୍ଚିତ ଭାବେ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରିବେ, ବୁଝିପାରିଲେ? ଜଗତରେ ଲୋକପ୍ରିୟ ଅସଂଖ୍ୟ ପ୍ରକାର ଧର୍ମ ସମ୍ପ୍ରଦାୟ ସୃଷ୍ଟି ହେଇଛି, କିନ୍ତୁ ଏମାନେ କେହି ହେଲେ ଭଗବାନଙ୍କର ସେବା କଥା କହନ୍ତି ନା, କପଟତାର କଥା କହନ୍ତି, ଧର୍ମାର୍ଥ କାମ ମୁଖ୍ୟର କଥା କହନ୍ତି, ସଂସ୍କୃତି ଉନ୍ନତି ନିମିତ୍ତ ଲୋଭ ଦେଖାନ୍ତି, ଦେବତାମାନେ ପତିତ ହୋଇ ଋଷି ହୁଅନ୍ତି, ବୁଝିପାରୁଛ? ଦେବତାମାନେ ପତିତ ହେଇକିରି ଋଷି ହୁଅନ୍ତି, ସେ ଋଷିଗଣ ପତିତ ହୋଇ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହୁଅନ୍ତି, ବୁଝୁଛ? ସେମାନେ ଧର୍ମାର୍ଥ କାମ ମୁଖ୍ୟର କଥା କୁହନ୍ତି, ଅଲକ୍ଷ କୃଷ୍ଣଙ୍କର ହେତୁ କି ସେବା କଥା କହିବା କାହାରି ମୁଖରୁ ବାହାରେ ନା, ଏମାନେ ଭଗବତ ପ୍ରସଙ୍ଗ ବିମୁଖ, ବୁଝୁଛ? ତେଣୁ ଶାନ୍ତି କେମିତି ପାଇବେ? ଶାନ୍ତି ନାହିଁ।